ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ଏକ ପେଡ୍ ମା କେ ନାମ ଅଭିଯାନର ଦ୍ୱିତୀୟ ସଂସ୍କରଣରେ ଚଳିତ ବର୍ଷ ରାଜ୍ୟରେ 7,50,00,000 ଚାରାରୋପଣ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ବିକାଶ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିଷ୍ଠାକୁ ସମ୍ମାନ ଜଣାଇ ଆସନ୍ତା 17 ତାରିଖ ଦିନ 75,00,000 ଚାରାରୋପଣ କରାଯିବ। ଗତ ଜୁନ୍ ମାସ 5 ତାରିଖରେ ଆରମ୍ଭ ହୋଇଥିବା ମା ପାଇଁ ଗଛଟିଏ ଅଭିଯାନ ଚଳିତ ମାସ ଶେଷ ସୁଦ୍ଧା ଚାଲିବ। ବୁର୍ଲା ଭୀମସାର ମେଡିକାଲ କଲେଜରେ ଆସନ୍ତା ଶିକ୍ଷାବର୍ଷରୁ ହୃଦରୋଗ ବିଭାଗର ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁରରେ ଗତକାଲି ଆୟୋଜିତ ଭାରତୀୟ ହୃଦରୋଗ ସମାଜର 30ତମ ବାର୍ଷିକ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ସମସ୍ତ ବିଦ୍ୟାଳୟରେ ସୁଗାର ବୋର୍ଡ ଲଗାଯିବ। କେତେ ପରିମାଣର ମିଠା, ଚିନି, ତେଲ, ଖାଦ୍ୟ ଛାତ୍ରଛାତ୍ରୀମାନେ ଖାଇବେ ସେ ସମ୍ପର୍କରେ ସଚେତନ କରାଯିବ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆସିକା ଗସ୍ତରେ ଯାଇ ସାରର ମହଜୁଦର ସମୀକ୍ଷା କରିଛନ୍ତି। ସ୍ଥାନୀୟ ଡାକବଙ୍ଗଳାଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସାରର ଅଭାବକୁ ଖୁବ୍ ଶୀଘ୍ର ଦୂର କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି। ବୈଠକରେ ଆସିକା ସାଂସଦ ଅନିତା ଶୁଭଦର୍ଶୀ, ବିଧାୟକ ସରୋଜ ପାଢ଼ୀ ଓ ପୂର୍ଣ୍ଣଚନ୍ଦ୍ର ସେଠୀ ଉପସ୍ଥିତ ଥିଲେ। ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥ ନାରୀ ସଶକ୍ତ କରିବା ଅଭିଯାନ ଚଳିତ ମାସ 17 ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ମାସ 2 ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ନେଇ ଏକ ବୈଠକ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ ଅନ୍ତର୍ଗତ ମହିଳା ଓ ଶିଶୁମାନଙ୍କର ଟିକାକରଣ ଏବଂ ବିଭିନ୍ନ ବିଭାଗର ସହଯୋଗରେ କାର୍ଯ୍ୟକ୍ରମକୁ 100% ସଫଳ କରିବା ପାଇଁ ସମସ୍ତ ଗଣସହାୟକଙ୍କୁ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଜିଲ୍ଲାର 12 ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, 47 ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ 1,610 କେନ୍ଦ୍ରରେ ଏହି ସେବା ଉପଲବ୍ଧ ହେବ। ଶ୍ରୀକ୍ଷେତ୍ର ପୁରୀରେ ଆଜିଠାରୁ ଶ୍ରୀଜୀଉମାନଙ୍କର ଶାରଦୀୟ ପାର୍ବଣର 16 ପୂଜା ଆରମ୍ଭ ହେଉଛି। ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ 16 ଦିବସ ବ୍ୟାପୀ ପୁରୀର ସମସ୍ତ ଶକ୍ତିପୀଠରେ 16 ପୂଜା ବିଧି ଅନୁଯାୟୀ ଚଣ୍ଡୀପାଠ ଓ ମା' ଦୁର୍ଗାଙ୍କ ଆରାଧନା ଚାଲିବ। ପୁରୀ ଶ୍ରୀମନ୍ଦିରରେ ମା' ବିମଳାଙ୍କ ପୀଠରେ ପୂଜାବିଧି ଆରମ୍ଭ ହେବା ସହିତ ମନ୍ଦିର ପରିସରରେ ଥିବା ମା' ଭୁବନେଶ୍ୱରୀ, ମା' ବାଟମଙ୍ଗଳା, ମା' ଉତ୍ତରାୟଣୀ, ମା' ଦକ୍ଷିଣକାଳୀ, ମା' ଅଲାମଚଣ୍ଡୀ ଏବଂ ମା' ପଞ୍ଚମୁଖୀଙ୍କ ପୀଠରେ 16 ପୂଜା ହେବ। ଶ୍ରୀମନ୍ଦିରରେ ଆଜି ମୂଳାଷ୍ଟମୀ ସହିତ ସହସ୍ର କୁମ୍ଭାଭିଷେକ ନୀତି ସହିତ ଦୁର୍ଗାମାଧବ ଉପାସନା ନୀତି ପାଳନ କରାଯିବ। ଭଦ୍ରକ ଜିଲ୍ଲାରେ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସହର ଏବଂ ବିଭିନ୍ନ ସ୍ଥାନରେ ଦୁର୍ଗାମଣ୍ଡପଗୁଡ଼ିକରେ ଶାନ୍ତିଶୃଙ୍ଖଳା ଏବଂ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ଗତକାଲି ରାଜ୍ୟର 30 ଜିଲ୍ଲାର ବିଭିନ୍ନ ଅଦାଲତଗୁଡ଼ିକରେ 3,06,695 ମାମଲାର ଫଇସଲା ହୋଇଛି। ଏଥିସହିତ ମୋଟ 265,26,00,000 ଉର୍ଦ୍ଧ କ୍ଷତିପୂରଣ ବାବଦରେ ଆଦାୟ କରିବା ପାଇଁ ସ୍ଥିର କରାଯାଇଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତରେ ବ୍ଲକସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସରକାରୀ ଯୋଜନାଗୁଡ଼ିକ ଆଦିବାସୀ ସମ୍ପ୍ରଦାୟ ଲୋକମାନଙ୍କ ପାଖରେ ପହଞ୍ଚାଇବା ନେଇ ଆଲୋଚନା ହୋଇଥିଲା। ଏହି ଅଭିଯାନ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମରେ କର୍ମ ସହଯୋଗୀ ଓ କର୍ମସାଥୀମାନଙ୍କୁ ଚୟନ କରାଯିବ। ଆସନ୍ତା ମାସ 2 ତାରିଖ ସୁଦ୍ଧା ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଓଡ଼ିଶା ପୁଲିସ୍ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ସହିତ ଆନ୍ତର୍ଜାତୀୟ କ୍ଷେତ୍ରରେ ପଦକ ଆଣି ଗୌରବାନ୍ୱିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କେନ୍ଦୁଝରଠାରେ 87ତମ ରାଜ୍ୟ ପୁଲିସ୍ ପୁରୁଷ କବାଡ଼ି ଚମ୍ପିଅନ୍ସିପ୍ ଏବଂ 10ମ ପୁଲିସ୍ ଚମ୍ପିଅନ୍ସିପ୍ର ପ୍ରତିଯୋଗିତାର ଉଦ୍ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେଇ କହିଛନ୍ତି କ୍ରୀଡ଼ା କ୍ଷେତ୍ରରେ ସୁସ୍ଥ ଯୁବଶକ୍ତି ଓ ସୁସ୍ଥ ଓଡ଼ିଶା ମୂଳମନ୍ତ୍ରରେ ସରକାର ବିଶ୍ୱାସ କରନ୍ତି। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ଓ ଆନ୍ଧ୍ରପ୍ରଦେଶ ଉପକୂଳସ୍ଥ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜି ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ବୁଧବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।